ନମସ୍କାର, ହ୍ୟାଲୋ, ମୋ ନାଁ ଶାନ୍ତି ମହାନ୍ତି, 85 ନମ୍ବର ୱାର୍ଡ ଜଗନ୍ନାଥ ବସ୍ତିରୁ କହୁଛି। ଆମର ଏଠି ଡ୍ରେନ୍ ନାହିଁ, ଅସୁବିଧା, ଅଳିଆ ଜାମ୍ ହେଇଯାଉଛି, ବର୍ଷା ହେଲେ ପାଣି ଜାମ୍ ହେଇଯାଉଛି, ଅଳିଆ ଗାଡି ଆସିପାରୁନି, ଅଳିଆ ନେଉନାହାନ୍ତି, ଆଉ ପାଣି ଗୋଟେ ଟାଇମ୍ ଦଉଛନ୍ତି, ସେଥିରେ ପୁଣି କମ୍ ସମୟ ଦଉଛନ୍ତି, ଆମେ ଠିକସେ ପାଇପାରୁନୁ। ଆଉ ଟିକେ ଅଧଘଣ୍ଟା ଅଧିକ ସମୟ ଦେଇଥିଲେ ଭଲ ହେଇଥାନ୍ତା, ଆଉ କି ନହେଲେ 2 ଟାଇମ୍ ଦେଇଥିଲେ ବି ଭଲ ହେଇଥାନ୍ତା। ଆପଣ ଟିକେ ଆର ସମାଧାନ କରିଦେଲେ ଭଲ ହୁଅନ୍ତା।